ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏକ୍ଜିଓମ୍ 4 ମିଶନରେ ଆସନ୍ତାକାଲି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଆମେରିକା ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ବିକଶିତ ଭାରତ ଗଠନ ଦିଗରେ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ସହାୟକ ହେବ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଆଜିଠାରୁ ଲାଗୁ ହେବ ଆମେରିକା ପକ୍ଷରୁ 12 ରାଷ୍ଟ୍ର ଉପରେ ଯାତ୍ରା କଟକଣା। ଏବଂ ବେଲ୍ଜିୟମ୍ରେ ଅନୁଷ୍ଠିତ ହକି ପ୍ରତିଯୋଗିତାରେ 3-2 ଗୋଲ୍ରେ ଭାରତ ବିଜୟୀ। ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 5:52ରେ ନାସାର କେନେଡି ମହାକାଶ କେନ୍ଦ୍ରରୁ ଏକ୍ଜିଓମ୍ 4 ମିଶନର ପ୍ରକ୍ଷେପଣ କରାଯିବ। ଏହି ଐତିହାସିକ ଅଭିଯାନରେ ଭାରତ, ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର 4 ମହାକାଶଚାରୀ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିବେ। ସେଠାରେ ସେମାନେ 14 ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହି ଅଭିଯାନରେ ଯିବାକୁ ଥିବା 4 ମହାକାଶଚାରୀ ହେଉଛନ୍ତି ଭାରତର ଶୁଭାଂଶୁ ଶୁକ୍ଳା, ପୋଲାଣ୍ଡର ସ୍ଲୋବୋ ଜୋଜାସ୍କି, ହଙ୍ଗେରୀର ଟିବୋର୍ କପୁ ଏବଂ ଆମେରିକାର ପେଗି ହ୍ୱିଟସନ୍। 1984 ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ଦ୍ୱିତୀୟ ମହାକାଶଚାରୀ ଭାବେ ମହାକାଶ ଯାତ୍ରା କରିବେ। ଆସନ୍ତା ବୁଧବାର ରାତି 10 ବେଳକୁ ଏହି 4 ମହାକାଶଚାରୀ ମହାକାଶ କେନ୍ଦ୍ରରେ ପହଞ୍ଚିବା ଅନୁମାନ କରାଯାଉଛି। ସେମାନେ ସେଠାରେ 2 ରହଣିରେ ମାଇକ୍ରୋଗ୍ରାଭିଟି ଅନୁସନ୍ଧାନ, ପ୍ରାଦ୍ୟୋଗିକୀ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଇସ୍ରୋ ଅଧୀନରେ ସେମାନେ 60 ବୈଜ୍ଞାନିକ ଅଧ୍ୟୟନ କରିବେ ବୋଲି ଜଣାପଡ଼ିଛି। ଏହି ମିଶନ ନାସା, ଇସ୍ରୋ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମହାକାଶ ସଂସ୍ଥା ମଧ୍ୟରେ ସମ୍ପର୍କ ଦୃଢ଼ କରିବ ବୋଲି କୁହାଯାଇଛି। ବହୁପକ୍ଷୀୟ ସଂସଦୀୟ ପ୍ରତିନିଧି ଦଳ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଉପସଚିବ କ୍ରିଷ୍ଟୋଫର ଲଣ୍ଡାଉ ଓ ଅନ୍ୟାନ୍ୟ ରାଜନୈତିକ ନେତାମାନଙ୍କ ସହ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଗସ୍ତର ଶେଷ ପର୍ଯ୍ୟାୟରେ ଆମେରିକାର ନେତାମାନଙ୍କୁ ପାକିସ୍ତାନ ଦ୍ୱାରା କରାଯାଉଥିବା ସୀମାପାର ଆତଙ୍କବାଦ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳ ଆମେରିକା ଯିବା ପୂର୍ବରୁ ଗୁଏନା, ପାନାମା, କଲମ୍ବିଆ ଏବଂ ବ୍ରାଜିଲ ଗସ୍ତ କରିଥିଲେ। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ଜର୍ମାନ ଯାଇଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ବର୍ଲିନ୍ଠାରେ ସେଠାକାର ନେତୃବୃନ୍ଦଙ୍କୁ ଆତଙ୍କବାଦ ବିପକ୍ଷରେ ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଅବଗତ କରାଇଛନ୍ତି। ପ୍ରତିନିଧିମଣ୍ଡଳୀ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଦିଗରେ ଭାରତର ପଦକ୍ଷେପ ଏବଂ ଆତଙ୍କବାଦୀ ଓ ସେମାନଙ୍କର ଶିବିରଗୁଡ଼ିକୁ ଧ୍ୱଂସ କରିବା ଲାଗି କରାଯାଇଥିବା ଅପରେସନ୍ ସିନ୍ଦୁର ସମ୍ପର୍କରେ ଜର୍ମାନ ସାଂସଦଙ୍କୁ ଅବଗତ କରାଇଛନ୍ତି। ଏ ଦିଗରେ ଭାରତର ପଦକ୍ଷେପକୁ ଜର୍ମାନ ସମର୍ଥନ କରିବା ସହିତ ଆତଙ୍କବାଦ ବିପକ୍ଷରେ ମିଳିତ ଭାବେ ଲଢ଼େଇ କରିବା ଲାଗି ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛି। ଏ ସମ୍ପର୍କରେ ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି,
हर जगह संसद के वरिष्ठ लोग, मंत्रीगण, थिंक टैंक, मीडिया और भारतीय कम्युनिटी से बातचीत हुई। भारत के प्रति पहलगाम के बर्बर आतंकवाद के खिलाफ बहुत गुस्सा है और सबों ने कंडेम किया।
विकसित भारत गठन दिगरे गोटे राष्ट्र गोटे निर्वाचन सहायक सब्यस्त हेबो बोली केंद्र कृषि मंत्री शिवराज सिंह चौहान कहिछन्ति। ବେଙ୍ଗାଲୁରୁଠାରେ ଆୟୋଜିତ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ଚୌହାନ ସାମାଜିକ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କରିଥିଲେ। ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ ଏବଂ ସଶକ୍ତ କରିବା ଲାଗି ଉଦ୍ୟମ କରୁଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରର ବିକାଶ ଲାଗି ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।
विकसित भारत के निर्माण में सबसे बड़ी बाधा लगातार होने वाले चुनाव को हमको समाप्त करनी चाहिए और मार्ग प्रशस्त करना चाहिए कि करो एक साथ चुनाव और 4.5 साल फिर देश की सेवा में लगो। जो भी सरकार चुन के आए जनता के कल्याण के काम में लगे। मैं आप सबसे अपील करता हूँ बेंगलोर वासी, वन नेशन वन इलेक्शन के इस मूल मंत्र के साथ आइए, जनमत का जागरण कीजिए, जो नहीं समझा उसको भी समझाइए, सबको राह दिखाइए और देश को तैयार कीजिए, वन नेशन वन इलेक्शन।
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟକାରୀ କରିବାରେ ବିହାର ପ୍ରଥମ ରାଜ୍ୟ ହୋଇଛି। ବିହାର ସରକାରୀ ଡାକ୍ତରଖାନାଗୁଡ଼ିକରେ ବହିର୍ବିଭାଗ ଚିକିତ୍ସାର ଅନ୍ଲାଇନ୍ ପଞ୍ଜୀକରଣ କ୍ଷେତ୍ରରେ 92% ଏବଂ ରୋଗୀ ସେବା କ୍ଷେତ୍ରରେ ସର୍ବାଧିକ କ୍ୟୁଆର୍ କୋଡ୍ ସ୍କାନ୍ କରାଯାଇ ସାଧାରଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ନୂଆ ରେକର୍ଡ ସ୍ଥାପନ କରିଛି। ରାଜଧାନୀ ପାଟନାରେ ନିୟନ୍ତ୍ରଣ କକ୍ଷ ରହିଛି, ଯାହାକି ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ ସଂଯୋଗ କରାଯାଇଛି। ଆଗାମୀ ଦିନରେ ଏହି ନିୟନ୍ତ୍ରଣ କକ୍ଷ ସହିତ ପ୍ରାୟ 25,000 ଡାକ୍ତରଖାନାକୁ ସଂଯୋଗ କରାଯିବ ବୋଲି ଜଣାପଡ଼ିଛି। ବାରଟି ରାଷ୍ଟ୍ର ଉପରେ ଆମେରିକା ରାଷ୍ଟ୍ରପତି ଜାରି କରିଥିବା ଯାତ୍ରା କଟକଣା ଆଜିଠାରୁ ଲାଗୁ ହେବ। ଏହି ଯାତ୍ରା କଟକଣା ଦ୍ୱାରା ଆଫଗାନିସ୍ତାନ, ମିଆଁମାର, ଚାଦ, କଙ୍ଗୋ, ଗୁଏନା, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଦାନ ଏବଂ ୟେମେନ୍ ଭଳି ଦେଶ ପ୍ରଭାବିତ ହେବେ। ଅନ୍ୟ 7 ଦେଶ ଗୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିଓନ, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେଞ୍ଜୁଆଲା ଭଳି ଦେଶ ଉପରେ ଆଂଶିକ ଯାତ୍ରା କଟକଣା ଜାରି କରାଯାଇଛି। ଟ୍ରମ୍ପ ସରକାର ଆତଙ୍କବାଦ, ଚିହ୍ନଟ ପ୍ରକ୍ରିୟା, ନିର୍ଦ୍ଧାରିତ ଭିସା ଅବଧିଠାରୁ ଅଧିକ ଦିନ ରହିବା ଭଳି ପ୍ରସଙ୍ଗ ଦର୍ଶାଇ ଯାତ୍ରା ନିଷେଧାଦେଶ ଜାରି କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ତାମିଲନାଡୁର ଡିଏମ୍କେ ସରକାରଙ୍କୁ ଜନବିରୋଧୀ ରାଜନୀତି ପାଇଁ ସମାଲୋଚନା କରିଛନ୍ତି। ମଦୁରାଇଠାରେ ଆୟୋଜିତ ଏକ ଦଳୀୟ ବୈଠକରେ ଶ୍ରୀ ଶାହା କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହା ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ଉଚିତ ଜବାବର ପ୍ରଶଂସା କରିଛନ୍ତି। ଅପରେସନ୍ ସିନ୍ଦୁର ଜରିଆରେ ଭାରତୀୟ ବିମାନ ବାହିନୀ ସେମାନଙ୍କ ବୀରତ୍ୱ ପ୍ରଦର୍ଶନ କରିଥିବା କହିଛନ୍ତି। ଆତଙ୍କବାଦ ବିରୋଧରେ ଅପରେସନ୍ ସିନ୍ଦୁର ଏବେ ବି ଜାରି ରହିଥିବା ଶ୍ରୀ ଶାହା କହିଛନ୍ତି।
2026 ମେ ଇସ୍ ତାମିଲନାଡୁ ମେ ଫିର ସେ ଏକ ବାର ଏନ୍ଡିଏ କି ସରକାର ବନ୍ନେ ଯା ରହି ହେ ଭାରତୀୟ ଜନତା ପାର୍ଟି ଏଆଇଡିଏମ୍କେ କି ସରକାର ବନ୍ନେ ଯା ରହି ହେ ମୈଁ ତାମିଲନାଡୁ କି ଜନତା କା ଇସଲିଏ ଭି ଆଭାର କରନା ଚାହତା ହୁଁ କି ଅପରେସନ ସିନ୍ଦୁର କେ ବାଦ ହମାରୀ ବୀର ସେନା ଔର ହମାରେ ନେତା ନରେନ୍ଦ୍ର ମୋଦି ଜୀ କେ ସମର୍ଥନ ମେ ଜୋ ତିରଙ୍ଗା ଯାତ୍ରା ହେ ତାମିଲନାଡୁ ମେ ନିକରି ହେ ଓ ଦେଶ କେ କିସି ଭି ହିସ୍ସେ ସେ କମ୍ ନହି ହେ।
ଉତ୍ତର ସିକିମ୍ର ଚାଟେନ୍ଠାରେ ଅଟକି ରହିଥିବା 28 ଜଣ ସାଧାରଣ ଲୋକ ଏବଂ 20 ଜଣ ସେନା ଯବାନଙ୍କୁ ଗତକାଲି ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଗତକାଲି ଏକ ସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। MI-17 ହେଲିକପ୍ଟରରେ ଚାଟେନ୍ଠାରେ ଅଟକି ରହିଥିବା ସେନା ଯବାନମାନଙ୍କୁ ଆବଶ୍ୟକୀୟ ଜିନିଷପତ୍ର ମଧ୍ୟ ଯୋଗାଇ ଦିଆଯାଇଛି। ସିକିମ୍ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆମେରିକାର ସିଟି କାଉନ୍ସିଲ୍ ନିର୍ବାଚନରେ 2 ଭାରତୀୟ ଆମେରିକୀୟ ବିଜୟ ଲାଭ କରିଛନ୍ତି। ସେହି 2 ହେଉଛନ୍ତି ସଞ୍ଜୟ ସିଂଘଲ ଏବଂ ସୁଖ କୌର। ସୁଗାରଲ୍ୟାଣ୍ଡର ଡିଷ୍ଟ୍ରିକ୍ଟ 2 ସଞ୍ଜୟ ସିଂଘଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନାସିର ହୁସେନଙ୍କୁ ବହୁ ବ୍ୟବଧାନରେ ପରାସ୍ତ କରିଛନ୍ତି। ଶ୍ରୀ ସିଂଘଲ ଦିଲ୍ଲୀ IIT ଶିକ୍ଷା ସମାପ୍ତ ପରେ ଶକ୍ତି କ୍ଷେତ୍ରର ଅଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଡକ୍ଟର ସୁରକ୍ଷିତ ଗୋସ୍ୱାମୀ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଏବଂ 011-2331-4444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ newsonair ଅଫିସିଆଲ୍ରେ ଉପଲବ୍ଧ ହେବ। ବେଲ୍ଜିୟମ୍ରେ ଗତକାଲି ଅନୁଷ୍ଠିତ ହକି ପ୍ରତିଯୋଗିତାରେ ଭାରତୀୟ ଜୁନିୟର ମହିଳା ଦଳ 3-2 ଗୋଲ୍ରେ ବେଲ୍ଜିୟମ୍କୁ ପରାସ୍ତ କରିଛି। ଆସନ୍ତାକାଲି ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ଭାରତ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 5 ମ୍ୟାଚ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଭାରତ 1-0 ଅଗ୍ରଣୀ ରହିଛି। ହଂକଂର କାଇଟାକ୍ ସ୍ଟାଡିୟମ୍ରେ ଆସନ୍ତାକାଲି 2027 AFC ଏସିଆ କପ୍ ଯୋଗ୍ୟତା ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 5:30 ଏହି ମ୍ୟାଚ୍ ଆରମ୍ଭ ହେବ। ଭାରତର ବରିଷ୍ଠ ପୁରୁଷ ଫୁଟବଲ ଦଳ ଏହି ମ୍ୟାଚ୍ରେ ଅବତୀର୍ଣ୍ଣ ହେବେ। ତାଲିକାର 127ତମ ସ୍ଥାନରେ ଥିବା ଭାରତ ଗତ ମାର୍ଚ୍ଚରେ ବାଂଲାଦେଶ ସହ ମ୍ୟାଚ୍ ଖେଳିଥିଲା। 16 ବ୍ୟବଧାନ ପରେ ଭାରତ ହଂକଂ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଅବତୀର୍ଣ୍ଣ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଏକ୍ଜିଓମ୍ 4 ମିଶନରେ ଆସନ୍ତାକାଲି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଆମେରିକାର ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ବିକଶିତ ଭାରତ ଗଠନ ଦିଗରେ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ସହାୟକ ହେବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଆଜିଠାରୁ ଲାଗୁ ହେବ ଆମେରିକା ପକ୍ଷରୁ 12 ରାଷ୍ଟ୍ର ଉପରେ ଯାତ୍ରା କଟକଣା ଏବଂ ବେଲ୍ଜିୟମ୍ରେ ଅନୁଷ୍ଠିତ ହକି ପ୍ରତିଯୋଗିତାରେ 3-2 ଗୋଲ୍ରେ ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।